ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅନେକ ସାମଗ୍ରୀ ଓ ସେବା ଉପରେ ଜିଏସ୍ଟି ଟିକସ ହ୍ରାସକୁ ସ୍ୱାଗତ କରିଛନ୍ତି ସମସ୍ତ ବର୍ଗର ଲୋକ। ଜିଏସ୍ଟିର 4 ସ୍ଲାବ୍କୁ 2 ସ୍ଲାବ୍ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି। 36 ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସ୍ଟି ହାର 0% ହ୍ରାସ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଓ ଶିଳ୍ପ ସଂଗଠନ। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ଲାଗି ପଞ୍ଜାବରେ ପହଞ୍ଚିଲେ କେନ୍ଦ୍ର କୃଷିମନ୍ତ୍ରୀ। ଏବଂ ଏସିଆ କପ୍ ହକି ପ୍ରତିଯୋଗିତାର ସୁପର 4 ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ହେବ ଭାରତ ମାଲେସିଆ ମଧ୍ୟରେ ମୁକାବିଲା। ଜିଏସ୍ଟି ପରିଷଦ ସର୍ବସମ୍ମତିକ୍ରମେ ଦୈନନ୍ଦିନ ବ୍ୟବହାର ହେଉଥିବା ଅନେକଗୁଡ଼ିଏ ସାମଗ୍ରୀ ଓ ସେବାରେ ଜିଏସ୍ଟି ଦର ହ୍ରାସ କରି ଏହାକୁ ଶସ୍ତା କରିଛନ୍ତି। ଜିଏସ୍ଟି ପରିଷଦ ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳୀକରଣ କରି 4-ଥାକିଆ ଟିକସ ବ୍ୟବସ୍ଥାକୁ 2-ଟିକିଆ ଟିକସ ବ୍ୟବସ୍ଥାରେ ସୀମିତ ରଖିଛନ୍ତି। ପୂର୍ବରୁ 5, 12, 18 ଏବଂ 28% ଟିକସ ସ୍ଲାବ୍କୁ କେବଳ 5 ଏବଂ 18% ଟିକସ ସ୍ଲାବ୍କୁ ହ୍ରାସ କରାଯାଇଛି। ଅନ୍ୟପକ୍ଷରେ ମାଦକଦ୍ରବ୍ୟ ଏବଂ କେତେକ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ପରିଷଦ 40% ଟିକସ ସ୍ଲାବ୍ ଲାଗୁ କରିଛନ୍ତି। ପ୍ରଥମ ଦିନର ଜିଏସ୍ଟି ପରିଷଦ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଚଳିତ ମାସ 22 ଜିଏସ୍ଟିରେ ନୂତନ ଟିକସ ବ୍ୟବସ୍ଥା ଲାଗୁ ହେବ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତମାସ 15 ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରି କହିଥିଲେ ଯେ ଦେଶବାସୀଙ୍କୁ ଦୀପାବଳିରେ ଉପହାର ଖୁବ୍ ଶୀଘ୍ର ଦିଆଯିବ।
ପିଛଲେ 8 ସେମାନେ ଜିଏସ୍ଟି କା ବହୁତ ବଡ଼ା ରିଫର୍ମ କିଆ, ପୁରେ ଦେଶ ମେ ଟ୍ୟାକ୍ସ କେ ବର୍ଣ୍ଣନ କୋ କମ କିଆ, ଔର 8 ସାଲ କେ ବାଦ ସମୟ କି ମାଙ୍ଗ ହେ କି ହମେ ଏକ ବାର ଉସକୋ ରିଭ୍ୟୁ କରେ। ହମନେ ଏକ ହାଇ ପାୱର କମିଟି କୋ ବିଠା କରକେ ରିଭ୍ୟୁ ଶୁରୁ କିଆ, ରାଜ୍ୟ ସେ ବି ବିଚାର ବିମର୍ଶ କିଆ। ହମ ନେକ୍ସଟ ଜେନେରେସନ ଜିଏସ୍ଟି ରିଫର୍ମସ ଲେକର କେ ଆ ରହେ ହେଁ, ୟେ ଦିୱାଲୀ କେ ଅନ୍ଦର ଆପକେ ଲିଏ ତୋହଫା ବନ ଜାଏଙ୍ଗେ।
ଆମ ସମ୍ବାଦଦାତା ଜଣାଇଛନ୍ତି, ଦେଶର ଜନସାଧାରଣଙ୍କ ଜୀବନଧାରାକୁ ସହଜ କରିବା ଲାଗି ଜିଏସ୍ଟି ପରିଷଦ ଅନେକଗୁଡ଼ିଏ ଦ୍ରବ୍ୟ ଓ ସେବା ଉପରୁ ଟିକସ ହ୍ରାସ କରିଛନ୍ତି। କେତେକ କ୍ଷେତ୍ରରେ ଟିକସ ପରିମାଣକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଖାଦ୍ୟପଦାର୍ଥ, ଔଷଧ, କୃଷି ଉପକରଣ, କ୍ଷୁଦ୍ର କାର୍, ବାଇକ୍ ଏବଂ ଅନ୍ୟାନ୍ୟ କେତେକ ସାମଗ୍ରୀ ଉପରେ ଜିଏସ୍ଟି ହାର ହ୍ରାସ କରାଯାଇଥିବା ବେଳେ ବ୍ୟକ୍ତିଗତ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍ଟି ହାର 18%ରୁ 0%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ସାଧାରଣ ଲୋକେ ବୀମା କ୍ରୟ କରିପାରିବେ ଏବଂ ଅଧିକରୁ ଅଧିକ ବୀମା କଭରେଜ୍ ମିଳିପାରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ କର୍କଟ ଏବଂ ବିରଳ ରୋଗର ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧ ସମେତ 36 ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସ୍ଟି ହାର ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ସେହିଭଳି ଥର୍ମୋମିଟର, ଗ୍ଲୁକୋମିଟର ଏବଂ ଅନ୍ୟ କେତେକ ମେଡିକାଲ ଉପକରଣ ଉପରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରାଯାଇଛି। ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି, କେଶ ତୈଳ, ଟଏଲେଟ୍ ସାବୁନ, ସାବୁନ ବାର୍, ସାମ୍ପୁ, ଟୁଥ୍ପେଷ୍ଟ, ସାଇକେଲ, ଟେବୁଲ ୱେର୍, ରୋଷେଇ ଘରକରଣା ସାମଗ୍ରୀ ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଉପରେ ଜିଏସ୍ଟି ହାର କେବଳ 5% ରହିବ। ସେହିପରି ଅତ୍ୟଧିକ ତାପମାତ୍ରାରେ ପ୍ରସ୍ତୁତ କ୍ଷୀର, ଛେନା ଏବଂ ପନିର ଉପରେ ଜିଏସ୍ଟି ହାର 5%ରୁ 0%କୁ ହ୍ରାସ କରାଯାଇଥିବା ବେଳେ ପ୍ରତ୍ୟେକ ଭାରତୀୟ ରୁଟି ଉପରେ କୌଣସି ଜିଏସ୍ଟି ହାର ପଡ଼ିବ ନାହିଁ। ନମକିନ, ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି, ସଂରକ୍ଷିତ ମାଂସ, କର୍ଣ୍ଣଫ୍ଲେକ୍ସ, ବଟର ଏବଂ ଘିଅ ଭଳି ସାମଗ୍ରୀ ଉପରେ ଜିଏସ୍ଟି ହାର 12-18%ରୁ 5%କୁ ହ୍ରାସ କରାଯାଇଛି। ସେ କହିଛନ୍ତି, ଏୟାର କଣ୍ଡିସନିଂ ମେସିନ୍, 32 ଇଞ୍ଚରୁ ଅଧିକ ଟେଲିଭିଜନ, ବାସନମଜା ମେସିନ୍, ଛୋଟ କାର୍ ଏବଂ ମୋଟରସାଇକେଲ ଉପରେ ଜିଏସ୍ଟି ହାର 28%ରୁ 18%କୁ ହ୍ରାସ କରାଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି, ସମସ୍ତ କୃଷି ଉପକରଣ ଉପରେ ଜିଏସ୍ଟି 15%ରୁ 5%କୁ ହ୍ରାସ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଜିଏସ୍ଟି ସଂସ୍କାର ବିଷୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହ୍ରାସ କରାଯାଇଥିବା ଟିକସ ହାର ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦେଶର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପ୍ରତି ଥିବା ପ୍ରତିବଦ୍ଧତା ପ୍ରମାଣିତ କରିଛି। ସେ କହିଛନ୍ତି, 36 ଜୀବନ ରକ୍ଷାକାରୀ ଔଷଧ ଉପରୁ ଜିଏସ୍ଟି ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଦେଶର ସମସ୍ତ ନାଗରିକ ଏହି ଟିକସ ହ୍ରାସ ଯୋଗୁଁ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜିଏସ୍ଟି ହ୍ରାସ ସମ୍ବନ୍ଧରେ ସରକାରଙ୍କ ନିଷ୍ପଭିକୁ ସ୍ୱାଗତ କରିଛନ୍ତି। ଆଜି ଗୁରୁଗ୍ରାମ ସୋହନାଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ମଧ୍ୟବିତ୍ତ ଏବଂ କମ୍ ଆୟକାରୀ ପରିବାରଗୁଡ଼ିକ ଉପରେ ଜିଏସ୍ଟି ଟିକସ ହ୍ରାସ ଆର୍ଥିକ ବୋଝ ଦୂର କରିବାରେ ସହାୟକ ହେବ। ଜିଏସ୍ଟି ପରିଷଦର ଏହି ନିଷ୍ପଭିକୁ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି କହିବା ସହ ଶ୍ରୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ଭାରତୀୟ ପରିବାରକୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ହ୍ରାସ ଭଳି ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ଲାଭ ଦେଇଛନ୍ତି। ସେ କହିଛନ୍ତି ଖାଦ୍ୟ ପଦାର୍ଥ ଘରକରଣା ସାମଗ୍ରୀ ଶିକ୍ଷଣ ସାମଗ୍ରୀ ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଏବଂ କ୍ଷୁଦ୍ର କାର୍ ଓ ସ୍କୁଟର ଉପରେ ଜିଏସ୍ଟି ହ୍ରାସ ସ୍ୱାଗତଯୋଗ୍ୟ ପଦକ୍ଷେପ
हमारे मध्यम वर्गीय परिवारों के जीवन में काम में आने वाली हर चीज चाहे खाने से संबंधित हो चाहे पहनने से संबंधित हो चाहे बच्चों की पढ़ाई से संबंधित हो तो हर चीज पर जीएसटी की दरें एक बड़ी मात्रा में कम की गई है जिससे हमारे मध्यम वर्ग परिवारों के जीवन में एक बड़ी खुशी की लहर है।
ଜିଏସ୍ଟି ସଂସ୍କାର ପରେ ଶିଳ୍ପ ସଂଗଠନଗୁଡ଼ିକ ଏହାକୁ ସ୍ୱାଗତ କରିବା ସହ ଟିକସ ବ୍ୟବସ୍ଥାର ସରଳୀକରଣ ଯୋଗୁଁ ଆଗାମୀ ଦିନରେ ବ୍ୟବସାୟର ସହଜତା ସମସ୍ତଙ୍କୁ ମିଳିପାରିବ ବୋଲି କହିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ କହିଛି ଯେ 5% ଏବଂ 18% ଦୁଇଟି ହାର ଏମ୍ଏସ୍ଏମ୍ଇ ପ୍ରକ୍ରିୟାକୁ ସରଳ କରିବ। ଜିଏସ୍ଟିରେ ହୋଇଥିବା ପରିବର୍ତ୍ତନ ବ୍ୟକ୍ତିଗତ ଜୀବନ ଏବଂ ସ୍ୱାସ୍ଥ୍ୟବୀମାକୁ ଆହୁରି ଲୋକଙ୍କ ନିକଟବର୍ତ୍ତୀ କରିବ ବୋଲି ଶିଳ୍ପ ମହାସଂଘ କହିଛି। ଏହାଦ୍ୱାରା ଗ୍ରାହକମାନଙ୍କୁ ଅଧିକ ସୁବିଧା ମିଳିପାରିବ ବୋଲି କୁହାଯାଇଛି। ଦୈନନ୍ଦିନ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଉପରେ ଘୋଷଣା କରାଯାଇଥିବା ଟିକସ ହ୍ରାସ ଭାରତୀୟ ପରିବାରଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଅଭିବୃଦ୍ଧିର ମୂଳଦୁଆକୁ ମଜବୁତ କରିବ। ଅନ୍ୟପକ୍ଷରେ ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ମହାସଂଘ ଫିକି କହିଛି ଜିଏସ୍ଟି ସଂସ୍କାରଗୁଡ଼ିକ ପରୋକ୍ଷ ଟିକସ ବ୍ୟବସ୍ଥାର ପରିପକ୍ୱତାକୁ ପ୍ରତିଫଳିତ କରୁଛି। ଫିକିର ପୂର୍ବତନ ଅଧ୍ୟକ୍ଷ ସୁବ୍ରକାନ୍ତ ପଣ୍ଡା କହିଛନ୍ତି ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବା ସହ ଯେଉଁ ଟିକସ ହାରରେ ପରିବର୍ତ୍ତନ କରିଛନ୍ତି ତାହା ଆତ୍ମନିର୍ଭର ଭାରତର ମୂଳଦୁଆକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ଡାକ ବ୍ୟବସ୍ଥା ଏବେ ବିଶ୍ୱର ସର୍ବବୃହତ୍ ବ୍ୟାଙ୍କିଙ୍ଗ୍ ନେଟ୍ୱାର୍କ ଯାହା ଗ୍ରାହକମାନଙ୍କୁ ସେମାନଙ୍କ ନିକଟରେ ସେବା ପହଞ୍ଚାଉଛି ଏବଂ ମର୍ଯ୍ୟାଦାର ସହ କାର୍ଯ୍ୟ କରୁଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦି କହିଛନ୍ତି ଦେଶର ପୋଷ୍ଟ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୁକ୍ତିର ପ୍ରତୀକ ପାଲଟିଛି। ଶ୍ରୀ ସିନ୍ଧିଆ ଏକ ପୋଷ୍ଟରେ କହିଥିଲେ ଯେ ଭାରତୀୟ ପୋଷ୍ଟ ଅଫିସ୍ ଏବଂ ଭାରତୀୟ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ବିଶ୍ୱର ସବୁଠାରୁ ପୁରୁଣା ଡାକ ନେଟ୍ୱାର୍କ ମଧ୍ୟରୁ ଗୋଟିଏ ଯାହା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅତି ସହଜରେ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରୁଛି। ସେ କହିଛନ୍ତି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ 140 କୋଟି ଲୋକଙ୍କ ଦ୍ୱାରଦେଶରେ ସେମାନଙ୍କର ସେବା ପହଞ୍ଚାଇ ବିଶ୍ୱାସର ପାତ୍ର ପାଲଟିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ଆଜି କାଠମାଣ୍ଡୁ ଗସ୍ତ କରିବେ। ସେଠାରେ ସେ ଭାରତ ନେପାଳ ନ୍ୟାୟିକ ଆଲୋଚନାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜଷ୍ଟିସ୍ ଗଭାଇଙ୍କର ଏହା ହେଉଛି ପ୍ରଥମ ନେପାଳ ଗସ୍ତ। ଆସନ୍ତାକାଲି ସେ କାଠମାଣ୍ଡୁରେ ନେପାଳ ପ୍ରଧାନ ବିଚାରପତି ଜଷ୍ଟିସ୍ ପ୍ରକାଶମାନ ସିଂ ରାଉତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜଷ୍ଟିସ୍ ଗଭାଇ ବୌଦ୍ଧ ସାଂସ୍କୃତିକ ସହର ଲୁମ୍ବିନୀ ସହିତ କାଠମାଣ୍ଡୁର ପାଟନ ଏବଂ ପଶୁପତିନାଥ ଐତିହ୍ୟସ୍ଥଳ ପରିଦର୍ଶନ କରିବେ। ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ଲାଗି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପଞ୍ଜାବରେ ପହଞ୍ଚିଛନ୍ତି। ଆମ ଜଳନ୍ଧର ସମ୍ଭାଦଦାତା ଜଣାଇଛନ୍ତି ପଞ୍ଜାବ ରାଜ୍ୟପାଳ ଗୁଲାବ ଚାନ୍ଦ କଟରିଆ 5ଟି ଜିଲ୍ଲାରେ ବନ୍ୟାର ପ୍ରକୋପ ସମ୍ପର୍କିତ ଏକ ରିପୋର୍ଟ କୃଷିମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏହି ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା 5ଟି ଜିଲ୍ଲା ହେଉଛି ଅମୃତସର, ପଠାନକୋଟ, ଗୁରୁଦାସପୁର, ତରନତାରନ ଏବଂ ଫିରୋଜପୁର। ସେହିସବୁ ଅଞ୍ଚଳରେ ଧନଜୀବନ ନଷ୍ଟ ସହ ଭିତ୍ତିଭୂମି ଓ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ଚୌହାନ ଆଜି ଦିନିକିଆ ଗସ୍ତରେ ଯାଇ ପଞ୍ଜାବରେ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ଯାହା ତୁରନ୍ତ ଆବଶ୍ୟକ ସେ ସମ୍ପର୍କରେ କୃଷିମନ୍ତ୍ରୀ ସମୀକ୍ଷା କରିବେ। ଶ୍ରୀ ଚୌହାନ ଅମୃତସର, ଗୁରୁଦାସପୁର ଏବଂ କପୁରତାଲା ପରିଦର୍ଶନ କରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଏବଂ ଅନ୍ୟ ସମସ୍ତ ସହାୟତା ପ୍ରଦାନ ଲାଗି ପ୍ରସ୍ତୁତ ଅଛନ୍ତି।
आज हम जनता से संवाद करेंगे और उसके बाद जो स्थिति है उसके आकलन करने के लिए 2 केंद्रीय टीमें भी आज आ गई हैं, जिनमें अलग अलग विभागों के अधिकारी सम्मिलित हैं। दोनों टीमें आज से दौरा करना शुरू कर रही है, स्थिति का आकलन करेंगे।
बिहार राजगिरी स्पोर्ट्स कॉम्प्लेक्स स्टेडियम रे आज भारत परवर्ती सुपर 4 पर्याय रे संध्या 17:30 रे मलेशिया सह मुकाबला करिवो। गतकाली अनुष्ठित ଦ୍ୱିତୀୟ ସୁପର 4 ପର୍ଯ୍ୟାୟ ମ୍ୟାଚ୍ରେ କୋରିଆ ସହିତ ଭାରତର ମ୍ୟାଚ୍ 2-2 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଅନେକ ସାମଗ୍ରୀ ଓ ସେବା ଉପରେ ଜିଏସ୍ଟି ଟିକସ ହ୍ରାସକୁ ସ୍ୱାଗତ କରିଛନ୍ତି ସମସ୍ତ ବର୍ଗର ଲୋକ। ଜିଏସ୍ଟିର 4 ସ୍ଲାବ୍କୁ 2 ସ୍ଲାବ୍ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି। 36 ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସ୍ଟି ହାର 0% ହ୍ରାସ। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ଲାଗି ପଞ୍ଜାବରେ ପହଞ୍ଚିଲେ କେନ୍ଦ୍ର କୃଷିମନ୍ତ୍ରୀ। ଏବଂ ଏସିଆ କପ୍ ହକି ପ୍ରତିଯୋଗିତାର ସୁପର 4 ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ହେବ ଭାରତ ମାଲେସିଆ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।